ନମସ୍କାର, ଆକାଶବାଣୀ କଟକ ଆଞ୍ଚଳିକ ସମ୍ବାଦ ପଢୁଛନ୍ତି ସରିତା ସାହୁ। ମୁଖ୍ୟ ସମ୍ବାଦ, ଆରମ୍ଭ ହେଲା ରାଜ୍ୟ ବିଧାନସଭାର ଦ୍ୱିତୀୟ ପର୍ଯ୍ୟାୟ ବଜେଟ୍ ଅଧିବେଶନ। ବିରୋଧୀଙ୍କ ହଟ୍ଟଗୋଳ ମଧ୍ୟରେ ବିଭିନ୍ନ ବିଭାଗର ସ୍ଥାୟୀ କମିଟି ରିପୋର୍ଟ ଉପସ୍ଥାପିତ। ଆସନ୍ତା ସୋମବାର ପର୍ଯ୍ୟନ୍ତ ବିଧାନସଭାକୁ ମୁଲତବୀ ଘୋଷଣା କଲେ ବାଚସ୍ପତି। ଛାତ୍ର ଓ ଯୁବ ସମାଜ ଅଧିକ ସଂଖ୍ୟାରେ ରେଡ୍କ୍ରସ୍ରେ ସାମିଲ ହୋଇ ସମାଜସେବାରେ ବ୍ରତୀ ହେବାକୁ ରାଜ୍ୟପାଳଙ୍କ ଆହ୍ୱାନ। ସୁଭଦ୍ରା ଯୋଜନାର ଦ୍ୱିତୀୟ ପର୍ଯ୍ୟାୟ ସହାୟତା ଆସନ୍ତାକାଲି ବ୍ରହ୍ମପୁରରେ ଶୁଭାରମ୍ଭ କରିବେ ମୁଖ୍ୟମନ୍ତ୍ରୀ। ଏବଂ ସ୍ୱାସ୍ଥ୍ୟସେବାକୁ ସମସ୍ତଙ୍କ ପାଖରେ ପହଞ୍ଚାଇବା ଲକ୍ଷ୍ୟରେ ଆଜି ପାଳନ କରାଯାଉଛି ଜନଔଷଧୀ ଦିବସ। ରାଜ୍ୟ ବିଧାନସଭାର ଦ୍ୱିତୀୟ ପର୍ଯ୍ୟାୟ ବଜେଟ୍ ଅଧିବେଶନ ଆଜିଠୁ ଆରମ୍ଭ ହୋଇଛି। ଗୃହକାର୍ଯ୍ୟ ଆରମ୍ଭ ହେବା ମାତ୍ରେ ବିରୋଧୀଙ୍କ ହଟ୍ଟଗୋଳ ଯୋଗୁଁ ପ୍ରଥମାର୍ଥ ବୈଠକ ମାତ୍ର 20 ମିନିଟ୍ ଚାଲିପାରିଥିଲା। ଅପରାହ୍ନରେ ହଟ୍ଟଗୋଳ ମଧ୍ୟରେ ବିଭିନ୍ନ ବିଭାଗର ସ୍ଥାୟୀ କମିଟି ରିପୋର୍ଟ ଉପସ୍ଥାପନ କରାଯାଇଥିଲା। ମୋଟ 39 ରିପୋର୍ଟ ଉପସ୍ଥାପିତ ହୋଇଥିବାବେଳେ ବାଚସ୍କତି ସୁରମା ପାଢ଼ୀ ଆସନ୍ତା ସୋମବାର ପର୍ଯ୍ୟନ୍ତ ଗୃହକୁ ମୁଲତବୀ ଘୋଷଣା କରିଛନ୍ତି। ରାଜ୍ୟରେ ଶିଳ୍ପର ବିକାଶ ତଥା ଶିଳ୍ପ ସ୍ଥାପନ ପାଇଁ ରାଜ୍ୟ ସରକାର ବିଭିନ୍ନ କାର୍ଯ୍ୟକ୍ରମ ଗ୍ରହଣ କରିଥିବା ବିଧାନସଭାରେ ଶିଳ୍ପମନ୍ତ୍ରୀ ସମ୍ପଦ ଚନ୍ଦ୍ର ସ୍ୱାଇଁ ଏକ ପ୍ରଶ୍ନର ଲିଖିତ ଉତ୍ତରରେ କହିଛନ୍ତି, ଇଡ୍କୋ ଜରିଆରେ ଜମି ଅଧିଗ୍ରହଣ କରାଯାଇ ଲ୍ୟାଣ୍ଡ ବ୍ୟାଙ୍କ ଗଠନ କରାଯାଇଛି। ବର୍ତ୍ତମାନ ସୁଦ୍ଧା କାଟେଗୋରୀ ଏ ଅଧୀନରେ ଶିଳ୍ପ ପ୍ରତିଷ୍ଠା ପାଇଁ 97,134.8 ଏକର ଜମି ଚିହ୍ନଟ କରାଯାଇ ଅଧିଗ୍ରହଣ ନିମନ୍ତେ ଆବେଦନ କରାଯାଇଥିବା ଶ୍ରୀ ସ୍ୱାଇଁ ଗୃହରେ ସୂଚନା ଦେଇଛନ୍ତି। ରାଜ୍ୟରେ ଓଡ଼ିଆ ଆଦର୍ଶ ବିଦ୍ୟାଳୟରେ 233 ସଙ୍ଗୀତ ଶିକ୍ଷକ ପଦବୀ ଖାଲି ରହିଛି ବୋଲି ବିଦ୍ୟାଳୟ ଗଣଶିକ୍ଷା ମନ୍ତ୍ରୀ ନିତ୍ୟାନନ୍ଦ ଗଣ୍ଡ ବିଧାନସଭାରେ ସୂଚନା ଦେଇଛନ୍ତି। ବିଭିନ୍ନ ନ୍ୟାୟାଳୟରେ ନିଯୁକ୍ତି ପ୍ରକ୍ରିୟା ଉପରେ ମାମଲା ବିଚାରାଧୀନ ଥିବାରୁ ଖାଲି ଥିବା ପଦବୀଗୁଡ଼ିକରେ 2019 ନିଯୁକ୍ତି ପ୍ରକ୍ରିୟା ହୋଇପାରିନାହିଁ ବୋଲି ଶ୍ରୀ ଗଣ୍ଡ କହିଛନ୍ତି। ଜାତୀୟ ଶିକ୍ଷାନୀତି 2020 ଅଧୀନରେ ବିଭିନ୍ନ ବିଶେଷଜ୍ଞମାନଙ୍କୁ ନେଇ ଏକ କମିଟି ଗଠନ କରାଯାଇ ମତାମତ ଆଧାରରେ ସଙ୍ଗୀତ ଶିକ୍ଷକ ନିଯୁକ୍ତି କରାଯିବ ବୋଲି ମନ୍ତ୍ରୀ କହିଛନ୍ତି। ରାଜ୍ୟର ସରକାରୀ ଏବଂ ସରକାରୀ ଅନୁଦାନପ୍ରାପ୍ତ ବିଦ୍ୟାଳୟଗୁଡ଼ିକରେ ପ୍ରଥମରୁ ଅଷ୍ଟମ ଶ୍ରେଣୀ ପର୍ଯ୍ୟନ୍ତ ମୋଟ 41,74,915 ଜଣ ଛାତ୍ରଛାତ୍ରୀ ପ୍ରଧାନମନ୍ତ୍ରୀ ପୋଷଣ ମଧ୍ୟାହ୍ନ ଭୋଜନ ଯୋଜନାରେ ଉପକୃତ ହେଉଛନ୍ତି ବୋଲି ଅନ୍ୟ ଏକ ପ୍ରଶ୍ନର ଉତ୍ତରରେ ବିଦ୍ୟାଳୟ ଗଣଶିକ୍ଷା ମନ୍ତ୍ରୀ ଶ୍ରୀ ଗଣ୍ଡ କହିଛନ୍ତି। ବର୍ତ୍ତମାନ ପ୍ରଥମରୁ ପଞ୍ଚମ ଶ୍ରେଣୀ ଛାତ୍ରଛାତ୍ରୀଙ୍କ ପାଇଁ ବିଦ୍ୟାଳୟଗୁଡ଼ିକୁ ଯୋଗାଇ ଦିଆଯାଉଥିବା ଖାଦ୍ୟର ମୂଲ୍ୟ 7.64 ଏବଂ ଷଷ୍ଠରୁ ଅଷ୍ଟମ ଶ୍ରେଣୀ ଛାତ୍ରଙ୍କ ପାଇଁ 10.94 ରହିଥିବା ମନ୍ତ୍ରୀ ଗୃହରେ କହିଛନ୍ତି। ରପ୍ତାନୀ ବଜାର ଉପରେ ଧ୍ୟାନ ଦେଇ ସମବାୟ ସଂଗଠନ ମାଧ୍ୟମରେ ଜୈବିକ ଉତ୍ପାଦକୁ ପ୍ରୋହାହିତ କରିବା ପାଇଁ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି କହିଛନ୍ତି। ନୂଆଦିଲ୍ଲୀରେ ସମବାୟ କ୍ଷେତ୍ରର ଅଗ୍ରଗତି ସମୀକ୍ଷା ବୈଠକରେ ଅଧ୍ୟକ୍ଷତା କରି ଶ୍ରୀ ମୋଦି କହିଛନ୍ତି, ବୈଷୟିକ ଉନ୍ନତି ମାଧ୍ୟମରେ ସମବାୟ କ୍ଷେତ୍ରରେ ପରିବର୍ତ୍ତନ ଆଣିବାରେ ଯୁବପିଢ଼ିର ଗୁରୁତ୍ୱପୂର୍ଣ୍ଣ ଭୂମିକା ରହିଛି। ବିଦ୍ୟାଳୟ ଓ ଶିକ୍ଷାନୁଷ୍ଠାନ ପାଠ୍ୟକ୍ରମରେ ସମବାୟ ବିଷୟବସ୍ତୁକୁ ସ୍ଥାନିତ କରିବାକୁ ପ୍ରଧାନମନ୍ତ୍ରୀ ବୈଠକରେ ପ୍ରସ୍ତାବ ଦେଇଥିଲେ। ଆର୍ଥିକ କାରବାରକୁ ସୁଗମ କରିବା ପାଇଁ ୟୁପିଆଇକୁ ରୂପେ କେସିସି କାର୍ଡ ସହିତ ସଂଲଗ୍ନ କରିବା ଉପରେ ଶ୍ରୀ ମୋଦି ଗୁରୁତ୍ୱାରୋପ କରିଥିଲେ। ରାଜ୍ୟରେ ଅନ୍ତର୍ଜାତୀୟ ମହିଳା ଦିବସରେ ଆସନ୍ତାକାଲି ସୁଭଦ୍ରା ଯୋଜନାର ଦ୍ୱିତୀୟ କିସ୍ତିରେ ହିତାଧିକାରୀମାନଙ୍କୁ ସହାୟତା ରାଶି ପ୍ରଦାନ କରାଯିବ। ବ୍ରହ୍ମପୁର ଆମ୍ବପୁଆ ବିବେକ ବିହାରଠାରେ ଅନୁଷ୍ଠିତ ସମାରୋହରେ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ଏହି ଯୋଜନାର ଦ୍ୱିତୀୟ କିସ୍ତି ସହାୟତା ରାଶି ପ୍ରଦାନର ଶୁଭାରମ୍ଭ କରିବେ। ଏହାସହ ବିଭିନ୍ନ ପ୍ରକଳ୍ପର ଶିଳାନ୍ୟାସ ଓ ଉଦ୍ଘାଟନ କରିବାର କାର୍ଯ୍ୟସୂଚୀ ରହିଛି। ଉପମୁଖ୍ୟମନ୍ତ୍ରୀ ପ୍ରଭାତୀ ପରିଡ଼ା ସୁଭଦ୍ରା ଯୋଜନାରେ ହିତାଧିକାରୀଙ୍କ ସଂଖ୍ୟା 1 କୋଟି ଅତିକ୍ରମ କରିବା ପରେ ମହିଳା ସଶକ୍ତିକରଣ ପାଇଁ ଆଜି ସନ୍ଧ୍ୟାରେ ସୁଭଦ୍ରା ହିତାଧିକାରୀମାନଙ୍କୁ ଗୋଟିଏ ସୁଭଦ୍ରା ଗୋଟିଏ ଦୀପ ଜାଳିବା ପାଇଁ ଆହ୍ୱାନ ଦେଇଛନ୍ତି। ସାଧାରଣ ଜନତା ମହିଳା ଓ ଶିଶୁଙ୍କ ସୁରକ୍ଷା ପୁଲିସ୍ ଉପରେ ନିର୍ଭର କରେ। ୟୁନିଫର୍ମ ସର୍ଭିସ୍କୁ ଗର୍ବ ଏବଂ ଜନସାଧାରଣଙ୍କ ସେବାରେ ଏକ ମାଧ୍ୟମ ଭାବେ ଗ୍ରହଣ କରିବାକୁ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ କହିଛନ୍ତି। ଭୁବନେଶ୍ୱର ବିଜୁ ପଟ୍ଟନାୟକ ରାଜ୍ୟ ପୁଲିସ୍ ଏକାଡେମୀରେ ଦୀକ୍ଷାନ୍ତ ସମାରୋହ ଉତ୍ସବରେ ଯୋଗଦେଇ ମୁଖ୍ୟମନ୍ତ୍ରୀ କହିଛନ୍ତି, 2036 ସୁଦ୍ଧା ସମୃଦ୍ଧ ଓଡ଼ିଶା ଗଠନରେ ପୁଲିସ୍ ବାହିନୀ ଗୁରୁତ୍ୱପୂର୍ଣ୍ଣ ଭୂମିକା ତୁଲାଇବ। ରାଜ୍ୟ ସରକାର ପୁଲିସ୍ର ଆଧୁନିକୀକରଣ ଓ ବ୍ୟବସ୍ଥାରେ ସଂସ୍କାର ପାଇଁ ପ୍ରତିଶ୍ରତିବଦ୍ଧ ବୋଲି ମୁଖ୍ୟମନ୍ତ୍ରୀ କହିଛନ୍ତି। ଜନତାକୁ ଉତ୍ତମ ସେବା, ଅପରାଧ ନିୟନ୍ତ୍ରଣ, ଅନୁସନ୍ଧାନର ଦକ୍ଷତା, ନ୍ୟାୟ ପ୍ରଦାନ, ପ୍ରାକୃତିକ ବିପର୍ଯ୍ୟୟ ମୁକାବିଲା ଓ ମାଓ ଦମନ ଆଦି କ୍ଷେତ୍ରରେ ପୁଲିସ୍ ବାହିନୀ ନେତୃତ୍ୱ ନେବ ବୋଲି ଶ୍ରୀ ମାଝୀ କହିଛନ୍ତି। ଏହି ଉତ୍ସବରେ ପୁଲିସ୍ ଡିଜିଙ୍କ ସମେତ ବହୁ ବରିଷ୍ଠ ପୁଲିସ୍ ଅଧିକାରୀ ଯୋଗ ଦେଇଥିଲେ। ଛାତ୍ର ଓ ଯୁବସମାଜ ଅଧିକ ସଂଖ୍ୟାରେ ରେଡ୍କ୍ରସ୍ରେ ସାମିଲ ହୋଇ ସମାଜସେବାରେ ବ୍ରତୀ ହୁଅନ୍ତୁ ବୋଲି ରାଜ୍ୟପାଳ ଡକ୍ଟର ହରିବାବୁ କମ୍ଭମ୍ପାଟି କହିଛନ୍ତି। ରାଜଭବନର ନ୍ୟୁ ଅଭିଷେକ ହଲ୍ଠାରେ 2019-20ରୁ 2023-24 ବର୍ଷ ପର୍ଯ୍ୟନ୍ତ ୟୁଥ୍ ରେଡ୍କ୍ରସ୍ ଓ ଜୁନିୟର୍ ରେଡ୍କ୍ରସ୍ ସମ୍ମାନ ପ୍ରଦାନ ଉତ୍ସବରେ ଯୋଗଦେଇ ରାଜ୍ୟପାଳ କହିଛନ୍ତି, ମାନବବାଦ, ନିରପେକ୍ଷତା, ଏକତା ଓ ନିଃସ୍ୱାର୍ଥପର ସେବାର ମୂଲ୍ୟବୋଧକୁ ରେଡ୍କ୍ରସ୍ ଉଜ୍ଜୀବିତ କରିଥାଏ, ଯାହା ଏକ ସମ୍ଭେଦନଶୀଳ ଏବଂ ସମସ୍ତ ପ୍ରକାର ଆହ୍ୱାନକୁ ମୁକାବିଲା କରିବା ପାଇଁ ନିତାନ୍ତ ଆବଶ୍ୟକ। ସ୍ୱେଚ୍ଛାକୃତ ସେବା ମାଧ୍ୟମରେ ଉନ୍ନତ ଏବଂ ସମାବେଶୀ ସମାଜ ଗଠନରେ ଯୁବସମାଜ ଅବଦାନ ରଖନ୍ତୁ ବୋଲି ରାଜ୍ୟପାଳ କହିଛନ୍ତି। ଏହି ଅବସରରେ ୟୁଥ୍ ରେଡ୍କ୍ରସ୍ ବର୍ଗରେ 79 ଜଣଙ୍କୁ ଏବଂ ଜୁନିୟର୍ ରେଡ୍କ୍ରସ୍ ବର୍ଗରେ 24 ଜଣଙ୍କୁ ସମ୍ବର୍ଦ୍ଧିତ କରାଯାଇଥିଲା। ଆପଣମାନେ ଆଞ୍ଚଳିକ ସମ୍ବାଦ ଶୁଣୁଛନ୍ତି, ଆକାଶବାଣୀ କଟକ କେନ୍ଦ୍ରରୁ। ପ୍ରେରଣାଦାୟୀ ମହିଳାମାନଙ୍କ ସଫଳତା, ଅବଦାନ, ସମାଜର ବିକାଶରେ ମହିଳାଙ୍କର ଯୋଗଦାନ ଓ ସମର୍ପଣକୁ ସମ୍ମାନ ଜଣାଇ ପ୍ରତିବର୍ଷ ମାର୍ଚ୍ଚ 8 ତାରିଖକୁ ଅନ୍ତର୍ଜାତୀୟ ମହିଳା ଦିବସ ଭାବେ ପାଳନ କରାଯାଉଛି। ଏହି ଉପଲକ୍ଷେ ଆକାଶବାଣୀ ଆଞ୍ଚଳିକ ସମ୍ଭାଦ ବିଭାଗ ସାହସୀ, ସ୍ୱାବଲମ୍ବୀ ଏବଂ ଅନ୍ୟମାନଙ୍କ ପାଇଁ ଉଦାହରଣ ସାଜିଥିବା ମହିଳାଙ୍କ ସଫଳତାର କାହାଣୀ ପ୍ରସ୍ତୁତ କରୁଛି। ଏହି ମର୍ମରେ ଆମେ ଦେବଗଡ଼ ସମ୍ଭାଦଦାତା ସୁଜାତା ସାହୁଙ୍କଠାରୁ ଶୁଣିବା ଏକ ରିପୋର୍ଟ।
ନାରୀକୁ ଯେତେବେଳେ ନିଜ ଭିତରେ ଥିବା ଅନ୍ତର୍ନିହିତ ପ୍ରତିଭାକୁ ଉପଯୋଗ କରିବା ପାଇଁ ଉପଯୁକ୍ତ ସୁଯୋଗ ମିଳେ, ତାହେଲେ ସେ ନିଜକୁ ପ୍ରତିଷ୍ଠିତ କରି ସମାଜ ପାଇଁ ଗୌରବ ଆଣିଥାଏ। ସେମିତି ଜଣେ ଆନ୍ତର୍ଜାତିକ ଖ୍ୟାତିସମ୍ପନ୍ନ ମହିଳା ହକି ଖେଳାଳି ହେଉଛନ୍ତି ଦେବଗଡ଼ ଜିଲ୍ଲାର ଝିଅ ରଶ୍ମିତା ମିଞ୍ଜ। ସେ ଭାରତୀୟ ମହିଳା ହକି ଟିମ୍ରେ ଖେଳିବାର ସୁଯୋଗ ପାଇ ଓଡ଼ିଆ ଝିଅ ହିସାବରେ ଆମ ସମସ୍ତଙ୍କ ପାଇଁ ଗୌରବ ଆଣିଛନ୍ତି। ପ୍ରତିକୂଳ ପରିସ୍ଥିତିରେ ମଧ୍ୟ ସେ କିପରି ଆତ୍ମବିଶ୍ୱାସକୁ ଦୃଢ଼ କରି ଆଗକୁ ବଢ଼ିବା ସହିତ ତାଙ୍କ ନିଜ ଜୀବନରେ କେମିତି ସଫଳତା ପାଇଛନ୍ତି ସେ ସମ୍ପର୍କରେ ରଶ୍ମିତା ମିଞ୍ଜ ଆକାଶବାଣୀକୁ କହନ୍ତି,
ମୁଁ ହକି ଖେଳିବା ପାଇଁ ଷ୍ଟାର୍ଟ କରିଥିଲି 2009ରେ ଆଉ ହଷ୍ଟେଲ ଜଏନିଂ କରିଥିଲି ସ୍ପୋର୍ଟସ ହଷ୍ଟେଲ ରାଉରକେଲାରେ। 2011ରେ ମୋ ପାଇକା ନ୍ୟାସନାଲରେ ମୁଁ ସେଇଠି ଖେଳିଥିଲି ଫାର୍ଷ୍ଟ ଥର। ତାପରେ 2014ରେ ମୋର ଆସିଲା ଜୁନିୟର ଇଣ୍ଡିଆ ଟିମ୍ରେ ନାଁ ଆସିଲା, ସେଇଠି ଭଲ ଖେଳିଲି। ତାପରେ 2017ରେ ମୋର ସିନିୟର ଇଣ୍ଡିଆ ଟିମ୍ରେ ନାଁ ଆସିଲା, ସେଇଠି ଭଲ ଖେଳିଲି। ତାପରେ ଭଲ ଖେଳିକି ଜବ୍ ହେଲା ପରେ ଘରବାଲାର ଯେତେ ବି ପ୍ରୋବ୍ଲେମ ଥିଲା ସେ ସବୁ ଠିକ୍ଠାକ୍ ଚାଲିଲା। ତାପରେ ମୁଁ ଯଦି ଓମେନ୍ସ ହେଇକି ନିଜ ଗୋଡ଼ରେ ଠିଆ ହେଇକି ସବୁକିଛି କରିପାରୁଛି ତ ଅନ୍ୟ ଝିଅମାନେ ବି ନିଜ ଗୋଡ଼ରେ ଠିଆ ହେଇକି ଆମେ କରିପାରିବା। ଯେମିତି ପିଲାମାନେ ସବୁକିଛି କରିପାରୁଛନ୍ତି ତ ଆମେ ବି କରିପାରିବା।
ଅନ୍ତର୍ଜାତୀୟ ମହିଳା ଦିବସ ଅବସରରେ କଟକ ରେଭେନ୍ସା ବିଶ୍ୱବିଦ୍ୟାଳୟ ପରିସରରେ ସେଣ୍ଟ୍ରାଲ୍ ବ୍ୟୁରୋ ଅଫ୍ କମ୍ୟୁନିକେସନ ପିଆଇବି, ରେଭେନ୍ସା ବିଶ୍ୱବିଦ୍ୟାଳୟର ସାମ୍ବାଦିକତା ଓ ଗଣଯୋଗାଯୋଗ ଏବଂ ରାଜନୀତି ବିଜ୍ଞାନ ବିଭାଗ ପକ୍ଷରୁ ଏକ ମିଳିତ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି। ଏଥିରେ ସେଣ୍ଟ୍ରାଲ୍ ବ୍ୟୁରୋ ଅଫ୍ କମ୍ୟୁନିକେସନ ନିର୍ଦ୍ଦେଶକ ତଥା ପିଆଇବିର ଅତିରିକ୍ତ ମହାନିର୍ଦ୍ଦେଶକ ଅଖିଳ ମିଶ୍ର ଯୋଗଦେଇ ଏକ ସୁସ୍ଥ ପରିବାର ଓ ସମାଜ ଗଠନରେ ମହିଳାମାନଙ୍କର ଗୁରୁତ୍ୱପୂର୍ଣ୍ଣ ଅବଦାନ ରହିଛି ବୋଲି କହିଥିଲେ। ଅନ୍ୟତମ ଅତିଥି ଭାବେ ସେଣ୍ଟ୍ରାଲ୍ ବ୍ୟୁରୋ ଅଫ୍ କମ୍ୟୁନିକେସନ ଭୁବନେଶ୍ୱର ଶାଖାର ନିର୍ଦ୍ଦେଶକ ଗିରିଶ ଚନ୍ଦ୍ର ଦାସ ଯୋଗଦେଇ ନାରୀ, ପରିବାର ଓ ସମାଜର କେନ୍ଦ୍ରବୁନ୍ଦୁ ବୋଲି କହିଥିଲେ। ଆକାଶବାଣୀ କଟକ କେନ୍ଦ୍ର ପରିସରରେ ଆଜି ଅନ୍ତର୍ଜାତୀୟ ମହିଳା ଦିବସ ପାଳିତ ହୋଇଯାଇଛି। କାର୍ଯ୍ୟକ୍ରମରେ କେନ୍ଦ୍ର ନିର୍ଦ୍ଦେଶକ ଇଞ୍ଜିନିୟରିଂ ଭିଏମ୍ ରତ୍ନପ୍ରକାଶ, କାର୍ଯ୍ୟକ୍ରମ ପ୍ରମୁଖ ମାନସ ରଞ୍ଜନ ନାୟକ, କାର୍ଯ୍ୟକ୍ରମ ନିଷ୍ପାଦକ ସୁମିତ୍ରା ମହାପାତ୍ର ପ୍ରମୁଖ ଯୋଗଦେଇ ବିକଶିତ ରାଷ୍ଟ୍ର ଗଠନରେ ମହିଳାମାନଙ୍କ ସକ୍ରିୟ ଯୋଗଦାନ ସମ୍ପର୍କରେ ଆଲୋଚନା କରିଥିଲେ। ନାରୀ ସଶକ୍ତ ହେଲେ ଏକ ସୁସ୍ଥ ଓ ସମୃଦ୍ଧ ରାଷ୍ଟ୍ର ଗଠନ ହୋଇପାରିବ ବୋଲି ବକ୍ତାମାନେ କହିଥିଲେ। ସମସ୍ତ ମହିଳା ଓ ବାଳିକାଙ୍କ ପାଇଁ ଅଧିକାର, ସମାନତା ଓ ସଶକ୍ତିକରଣ ସମ୍ପର୍କରେ ଉଦ୍ଘୋଷିକା ସଦ୍ୟସ୍ମିତା ବେହେରା ବକ୍ତବ୍ୟ ରଖିଥିଲେ। ମହିଳା କର୍ମଚାରୀମାନଙ୍କ ଦ୍ୱାରା ସାଂସ୍କୃତିକ କାର୍ଯ୍ୟକ୍ରମ ପରିବେଷଣ କରାଯାଇଥିଲା। ଉଦ୍ଘୋଷିକା କର୍ପୂରୀ ମୁର୍ମୁ କାର୍ଯ୍ୟକ୍ରମ ପରିଚାଳନା କରିଥିବାବେଳେ ସମ୍ଭାଦ ବିଭାଗ ସମ୍ପାଦିକା ଇତିଶ୍ରୀ ସିଂ ରାଠୋର ଧନ୍ୟବାଦ ଅର୍ପଣ କରିଥିଲେ। ସ୍ୱାସ୍ଥ୍ୟସେବାକୁ ସମସ୍ତଙ୍କ ପାଖରେ ପହଞ୍ଚାଇବା ଲକ୍ଷ୍ୟରେ କେନ୍ଦ୍ର ସରକାର ସୁଲଭ ମୂଲ୍ୟରେ ଔଷଧ ଯୋଗାଇ ଦେଉଛନ୍ତି। ଏ ସମ୍ପର୍କରେ ସଚେତନତା ସୃଷ୍ଟି କରିବା ଉଦ୍ଦେଶ୍ୟରେ ଆଜି ଜନଔଷଧୀ ଦିବସ ପାଳନ କରାଯାଉଛି। 2008 ନଭେମ୍ବର ମାସରେ ପ୍ରଧାନମନ୍ତ୍ରୀ ଭାରତୀୟ ଜନଔଷଧୀ ପରିଯୋଜନା ଆରମ୍ଭ କରାଯାଇଥିଲା। ଔଷଧର ବଜାର ଦରଠାରୁ 50-80% କମ୍ ମୂଲ୍ୟରେ ଦେଶରେ ପ୍ରାୟ 15,000ରୁ ଅଧିକ ଜନଔଷଧୀ କେନ୍ଦ୍ରଗୁଡ଼ିକ ଜରିଆରେ ଔଷଧ ଯୋଗାଇ ଦିଆଯାଉଛି। ଆରମ୍ଭ ହେଲା ରାଜ୍ୟ ବିଧାନସଭାର ଦ୍ୱିତୀୟ ପର୍ଯ୍ୟାୟ ବଜେଟ୍ ଅଧିବେଶନ। ବିରୋଧୀଙ୍କ ହଟ୍ଟଗୋଳ ମଧ୍ୟରେ ବିଭିନ୍ନ ବିଭାଗର ସ୍ଥାୟୀ କମିଟି ରିପୋର୍ଟ ଉପସ୍ଥାପିତ। ଆସନ୍ତା ସୋମବାର ପର୍ଯ୍ୟନ୍ତ ବିଧାନସଭାକୁ ମୁଲତବୀ ଘୋଷଣା କଲେ ବାଚସ୍ପତି। ଛାତ୍ର ଓ ଯୁବସମାଜ ଅଧିକ ସଂଖ୍ୟାରେ ରେଡ୍କ୍ରସ୍ରେ ସାମିଲ ହୋଇ ସମାଜସେବାରେ ବ୍ରତୀ ହେବାକୁ ରାଜ୍ୟପାଳଙ୍କ ଆହ୍ୱାନ। ସୁଭଦ୍ରା ଯୋଜନାର ଦ୍ୱିତୀୟ କିସ୍ତି ଆସନ୍ତାକାଲି ବ୍ରହ୍ମପୁରରେ ଶୁଭାରମ୍ଭ କରିବେ ମୁଖ୍ୟମନ୍ତ୍ରୀ। ଏବଂ ସ୍ୱାସ୍ଥ୍ୟସେବାକୁ ସମସ୍ତଙ୍କ ପାଖରେ ପହଞ୍ଚାଇବା ଲକ୍ଷ୍ୟରେ ଆଜି ପାଳନ କରାଯାଉଛି ଜନଔଷଧୀ ଦିବସ। ଆଞ୍ଚଳିକ ସମ୍ବାଦ ଆଜି ପାଇଁ ଏତିକିରେ ଶେଷ ହେଲା।